ആകാശവാണി. ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ. ମୁଖ୍ୟ ସମ୍ବାଦ, ବିଶ୍ୱର ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ଆଜି ପ୍ରଥମଥର ପାଇଁ ପାଳିତ ହେଉଛି ବିଶ୍ୱ ଧ୍ୟାନ ଦିବସ. ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଦୁଇଦିନିଆ କ୍ୱେତ୍ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ. ରାଜସ୍ଥାନର ଜୟପୁରରେ ଘଟିଥିବା ମର୍ମନ୍ତୁଦ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି, ମ୍ୟାଲେରିଆ ଏବଂ ତତ୍ ସମ୍ପର୍କିତ ରୋଗର ମୃତ୍ୟୁହାର ହ୍ରାସ କରିବା ଦିଗରେ ସଫଳତା ହାସଲ କରୁଛି ଭାରତ, କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ. ଏବଂ ରାଜସ୍ଥାନର ଜୈସଲମେରଠାରେ ଅନୁଷ୍ଠିତ ହେଉଛି 55ତମ ଜିଏସ୍ଟି ପରିଷଦ ବୈଠକ. ବିସ୍ତୃତ ସମ୍ବାଦ, ବିଶ୍ୱର ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ଆଜି ପ୍ରଥମଥର ପାଇଁ ବିଶ୍ୱ ଧ୍ୟାନ ଦିବସ ପାଳିତ ହେଉଛି. ଏହି ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା. ଜାତିସଂଘରେ ଆଜି ଏହି ଦିବସ ଅବସରରେ ଭାରତର ମିଳିତ ପ୍ରୟାସରେ ବିଶ୍ୱ ଶାନ୍ତି ଐକ୍ୟ ନିମନ୍ତେ ଧ୍ୟାନ ଶୀର୍ଷକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଭାରତର ପାରମ୍ପରିକ ଧ୍ୟାନ ପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରିବା ସହ ଏହାକୁ ଅନ୍ତଃମନର ଶାନ୍ତି ପ୍ରାପ୍ତି ଦିଗରେ ଏକ ପ୍ରମୁଖ ଅସ୍ତ୍ର ବୋଲି କହିଛନ୍ତି. ଭିଏଣ୍ଟିଆନ୍ରେ ଲାସ୍ସ୍ଥିତ ଭାରତୀୟ ଦୂତାବାସ ଏହି ଦିବସ ଅବସରରେ ଆର୍ଟ ଅଫ୍ ଲିଭିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି. ଭାରତୀୟ ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରୱାଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଶାନ୍ତି, ଐକ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଧ୍ୟାନ ଆପଣେଇବାକୁ ପରାମର୍ଶ ଦେଇଛନ୍ତି. ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକ ଧ୍ୟାନ ଅଧିବେଶନ ଆୟୋଜନ କରାଯାଇଥିଲା. ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଜାତିସଂଘ ପକ୍ଷରୁ December 21 ବିଶ୍ୱ ଧ୍ୟାନ ଦିବସ ଭାବେ ପାଳନ କରିବା ଲାଗି ହୋଇଥିବା ନିଷ୍ପତ୍ତିରେ ଭାରତର ଭୂମିକା ସମ୍ପର୍କରେ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି. ଜାତିସଂଘରେ ନେପାଳ ମିଶନ ପକ୍ଷରୁ ଏହି ଦିବସକୁ ଅତ୍ୟନ୍ତ ଆଗ୍ରହ ସହକାରେ ପାଳନ କରାଯାଉଛି. ନେପାଳର ଆଧ୍ୟାତ୍ମିକ ଐତିହ୍ୟରେ ଧ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସାମାଜିକ ଗଣମାଧ୍ୟମ ଏକ୍ସରେ ମିଶନ ପକ୍ଷରୁ କୁହାଯାଇଛି, ଅନେକ ସାଧୁ ସନ୍ଥ ସତ୍ୟର ଅନୁସନ୍ଧାନ ନିମନ୍ତେ ନେପାଳ ଯାତ୍ରା କରିଛନ୍ତି. ଜାତିସଂଘରେ ନେପାଳର ସ୍ଥାୟୀ ପ୍ରତିନିଧି ଲୋକ ଥାପ୍ପା କହିଛନ୍ତି, ନେପାଳର ଆଧ୍ୟାତ୍ମିକ ଶକ୍ତି ଐକ୍ୟ ସ୍ଥାପନ କ୍ଷେତ୍ରରେ ଧ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସେହିପରି ସାଓ ପାଓଲୋରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ଭାରତୀୟ ଦୂତାବାସ ପକ୍ଷରୁ ଆର୍ଟ ଅଫ୍ ଲିଭିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି. ଜୋହାନ୍ସବର୍ଗରେ ଭାରତୀୟ ଦୂତାବାସ ପକ୍ଷରୁ ନିମନ୍ତ୍ରିତ ଲୋକମାନଙ୍କୁ ଏକ ଧ୍ୟାନ ଅଧିବେଶନରେ ସାମିଲ କରାଯାଇଥିଲା. ହଂକଂରେ ମଧ୍ୟ ଭାରତୀୟ କନ୍ସୁଲେଟ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାର ଜଣାପଡ଼ିଛି. ଶ୍ରୀଲଙ୍କାର କଲମ୍ବୋସ୍ଥିତ ମୟୂରପାଥି ଧ୍ୟାନ କେନ୍ଦ୍ରରେ ବିଶ୍ୱ ଧ୍ୟାନ ଦିବସ ଭାରତୀୟ ଦୂତାବାସ ସହଯୋଗରେ ପାଳିତ ହୋଇଛି. ଭାରତୀୟ ଉଚ୍ଚାୟୁକ୍ତ ଆଜି ସକାଳେ ଏକ ଧ୍ୟାନ ଶିବିରର ଆୟୋଜନ କରିଥିବା ଜଣାପଡ଼ିଛି. ଭୁଟାନରେ ମଧ୍ୟ ଭାରତୀୟ କନ୍ସୁଲେଟ୍ ଏବଂ ଆର୍ଜେଣ୍ଟିନାରେ ଭାରତୀୟ ଦୂତାବାସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଇଛି. ବିଶ୍ୱ ଧ୍ୟାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିଜ ଜୀବନରେ ଧ୍ୟାନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଧ୍ୟାନ ବ୍ୟକ୍ତି ଏବଂ ସମାଜକୁ ଜୀବନରେ ଶାନ୍ତି ଓ ସୁସ୍ଥତା ଆଣିବା କ୍ଷେତ୍ରରେ ଏକ ମାଧ୍ୟମ ପାଲଟିଥାଏ. ସେ କହିଛନ୍ତି, ବର୍ତ୍ତମାନ ଆଧୁନିକ ଯୁଗରେ ବିଭିନ୍ନ ଆପ୍ ଏବଂ ଭିଡ଼ିଓ ଜରିଆରେ ଧ୍ୟାନ କରିବା ସହାୟକ ହୋଇପାରିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଦୁଇଦିନିଆ କ୍ୱେତ୍ ଗସ୍ତରେ ଯାଇଛନ୍ତି. କ୍ୱେତ୍ର ଅମିର ଶେଖ୍ ମିଶାଲ ଅଲ୍ ଅହମ୍ମଦ ଅଲ୍ ଜବେର ଅଲ୍ ସବାହାଙ୍କ ନିମନ୍ତ୍ରଣ ରକ୍ଷା କରି ଶ୍ରୀ ମୋଦି କ୍ୱେତ୍ ଗସ୍ତ କରିଛନ୍ତି. 43 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ମୋଦି ଏହି ଦେଶ ଗସ୍ତ କରିଛନ୍ତି. ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କ୍ୱେତ୍ର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ. ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦ୍ୱାରା ଭାରତ ଓ କ୍ୱେତ୍ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ଭାରତ ଓ କ୍ୱେତ୍ ମଧ୍ୟରେ ବହୁ ବର୍ଷ ଧରି ରହିଆସିଥିବା ଐତିହାସିକ ଓ ସଶକ୍ତ ଅର୍ଥନୈତିକ ସମ୍ପର୍କ ସହିତ ଏକ ଭବ୍ୟ ସାଂସ୍କୃତିକ ସମ୍ପର୍କ ମଧ୍ୟ ରହିଆସିଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ସହିତ ମଧ୍ୟ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରଣାଳୟ କହିଛି. ରାଜସ୍ଥାନର ଜୟପୁରରେ ଗତକାଲି ଘଟିଥିବା ମର୍ମନ୍ତୁଦ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ପାଇଛି. ସେଠାକାର ଏସ୍ଏମ୍ଏସ୍ ହସ୍ପିଟାଲରେ ଅନ୍ୟ 27 ଜଣ ଆହତଙ୍କୁ ଚିକିତ୍ସା କରାଯାଉଛି। ସମ୍ପୃକ୍ତ ଡାକ୍ତରଖାନାର ଅଧୀକ୍ଷକ ଡକ୍ଟର ସୁଶୀଲ ଭଟ୍ଟି କହିଛନ୍ତି 6 ଜଣ ଅଧିକ ଗୁରୁତରଙ୍କୁ ଭେଷ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ଏହି ଘଟଣାର ତଦନ୍ତ ଲାଗି ଏକ ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରାଯାଇଥିବା ନେଇ ଜୟପୁର ଜିଲ୍ଲାପାଳ ଜିତେନ୍ଦ୍ର କୁମାର ସୋନି କହିଛନ୍ତି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଓ ଏଥିପାଇଁ କେଉଁମାନେ ଦାୟୀ ସେ ସମ୍ପର୍କରେ ତଦନ୍ତକାରୀ ଦଳକୁ ବିସ୍ତୃତ ରିପୋର୍ଟ ଦେବା ଲାଗି କୁହାଯାଇଛି। ଗତକାଲି ସକାଳେ ଜୟପୁର ଆଜମେର ଜାତୀୟ ରାଜପଥ ଭାକୁରଟା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଥିଲା ଯେ ନିକଟରେ ଥିବା 40 ଯାନ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣାସ୍ଥଳ ନିକଟରେ ଥିବା ଏକ ପାଇପ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାସ୍ଥଳରେ ଏଲ୍ପିଜି ଗ୍ୟାସ୍ ବହୁମାତ୍ରାରେ ଥିବାରୁ ଉଦ୍ଧାରକାରୀ ଦଳଙ୍କୁ ଉଦ୍ଧାର କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୁର୍ଘଟଣା ପରେ ଗତକାଲି ସେଠାରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍ କାଟ କରାଯାଇଥିଲା। ମ୍ୟାଲେରିଆ ଏବଂ ତତ୍ସମ୍ପର୍କିତ ରୋଗର ମୃତ୍ୟୁହାର ହ୍ରାସ କରିବା ଦିଗରେ ଭାରତ ସଫଳତା ହାସଲ କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ସଂଗଠନ ଦ୍ୱାରା ପ୍ରକାଶିତ ଚଳିତ ବର୍ଷର ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ମ୍ୟାଲେରିଆ ନିରାକରଣ ଏବଂ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଚଳିତ ସପ୍ତାହରେ ଲଣ୍ଡନ ସଂସଦ ଭବନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହାର ସହଭାଗୀ ଅନୁଷ୍ଠାନଗୁଡ଼ିକ ଆଲୋଚନା କରିଥିବାର ଜଣାପଡ଼ିଛି। ଆଲୋଚନା କାଳରେ ଭାରତରେ ମ୍ୟାଲେରିଆ ନିରାକରଣର କ୍ଷେତ୍ରରେ ଏହି ବୈଠକରେ ଅଂଶୀଦାରମାନେ ଭାରତର ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ମୁଖ୍ୟତଃ ମହିଳାମାନଙ୍କ ଅବଦାନକୁ ପ୍ରଶଂସା କରାଯାଇଛି। ସମ୍ପୃକ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଦେଶର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଦିଗରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଭାରତରେ 2017 64 ଲକ୍ଷ ମ୍ୟାଲେରିଆ ରୋଗୀ ଥିବାବେଳେ 2023 ଏହା 20 ଲକ୍ଷକୁ ହ୍ରାସ ପାଇଛି। ସେହିଭଳି ବିଗତ 6 ବର୍ଷରେ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା 68% ହ୍ରାସ ପାଇ 11,100 3,500 ପହଞ୍ଚିଛି। ସୂଚନା ଅନୁଯାୟୀ ଆଫ୍ରିକାରେ ବିଶ୍ୱର 95% ମ୍ୟାଲେରିଆ ଜନିତ ମୃତ୍ୟୁ ଘଟିଥାଏ। ରାଜସ୍ଥାନର ଜୈସଲମେରଠାରେ ଆଜି 55ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଦ୍ରବ୍ୟ ଓ ସେବାକର ଟିକସ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିବାର ସୂଚନା ମିଳିଛି। ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ଖାଦ୍ୟ ଯୋଗାଣ, ସେବା ଓ ସ୍ୱାସ୍ଥ୍ୟବୀମା ସହିତ ଜିଏସ୍ଟି ହାରରେ କେତେକ ସମ୍ଭାବ୍ୟ ପରିବର୍ତ୍ତନ ହୋଇପାରେ। ବୈଠକ ପରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଜୈସଲମେରଠାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସ୍ପେନ୍ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ରୋଡ୍ରିଗୋ ରାଟୋଙ୍କୁ ସ୍ପେନ୍ର ଏକ ନ୍ୟାୟାଳୟ 4 ବର୍ଷ 9 ମାସ ଦଣ୍ଡାଦେଶ କରିଛନ୍ତି। 75 ବର୍ଷୀୟ ରାଟୋ ଟ୍ୟାକ୍ସ ଠକେଇ, ଅବୈଧ ଅର୍ଥ କାରବାର ଏବଂ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯାଞ୍ଚ ସମୟରେ ରାଟୋ ବାହାମା, ସ୍ୱିଜରଲ୍ୟାଣ୍ଡ, ମୋନାକୋ, ଲକ୍ଜମବର୍ଗ ଏବଂ ବ୍ରିଟେନ୍ରେ ଥିବା ତାଙ୍କର 1.5 କୋଟି ୟୁରୋରୁ ଅଧିକ ଅର୍ଥ ଏବଂ ସମ୍ପତ୍ତିର ତଥ୍ୟ ଦେଇନଥିବା ଅଭିଯୋଗ ହୋଇଛି। ଅଦାଲତ କହିଛନ୍ତି 2012 ରାଟୋ ଆୟକର କ୍ଷମା ଯୋଜନାର ଲାଭ ଉଠାଇବା ସହ ନିଜ କମ୍ପାନୀ ବିଷୟରେ କୌଣସି ତଥ୍ୟ ଦେଇନଥିଲେ। ଗୁଜରାଟ କଚ୍ଛର ଧୋରଡ଼ଠାରେ ଆୟୋଜିତ ରଣ ଉତ୍ସବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଏହି ଉତ୍ସବ କଚ୍ଛର ପରମ୍ପରା ଓ ସଂସ୍କୃତିର ପ୍ରତୀକ ଅଟେ, ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ସେ କହିଛନ୍ତି ଏହି ଉତ୍ସବ ଅନନ୍ୟ ଶିଳ୍ପ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖାଦ୍ୟପେୟ ପରମ୍ପରା ଯୋଗୁଁ ଆଗନ୍ତୁକମାନଙ୍କୁ ଅଭୂତପୂର୍ବ ଆନନ୍ଦ ଦେଇଥାଏ। ନିଜ ଜୀବନକାଳରେ ଅତି କମ୍ରେ ଗୋଟିଏ ଥର ରଣ ଉତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଉତ୍ତର ପୂର୍ବ ପରିଷଦର 72ତମ ପୂର୍ଣ୍ଣାଙ୍ଗ ବୈଠକ ଆଜି ତ୍ରିପୁରାର ଅଗରତଲାଠାରେ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ପ୍ରମୁଖ ଯୋଗଦେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱର ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ଆଜି ପ୍ରଥମ ଥର ପାଇଁ ପାଳିତ ହେଉଛି ବିଶ୍ୱ ଧ୍ୟାନ ଦିବସ। ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଦୁଇଦିନିଆ କ୍ୱେତ୍ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଜୟପୁରଠାରେ ଘଟିଥିବା ମର୍ମନ୍ତୁଦ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 14 ବୃଦ୍ଧି। ମ୍ୟାଲେରିଆ ଏବଂ ତତ୍ସମ୍ପର୍କିତ ରୋଗର ମୃତ୍ୟୁହାର ହ୍ରାସ କରିବା ଦିଗରେ ସଫଳତା ହାସଲ କରୁଛି ଭାରତ, କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏବଂ ରାଜସ୍ଥାନର ଜୈସଲମେରଠାରେ ଅନୁଷ୍ଠିତ ହେଉଛି 55ତମ ଜିଏସ୍ଟି ପରିଷଦ ବୈଠକ। ସମ୍ବାଦ ଶେଷ ହେଲା।